ଛବି ପାଞ୍ଚ ଯାକୁବ ଯାହାଙ୍କୁ ପରମେଶ୍ୱର ଇସ୍ରାଏଲ ନାମ ଦେଲେ ତାହାଙ୍କର ବାର ଜଣ ସନ୍ତାନ ଥିଲେ। ଜୋସେଫ ତାହାଙ୍କର ପ୍ରିୟ ସନ୍ତାନ। ଯାକୁବ ରଙ୍ଗ ବିରଙ୍ଗର ଅତି ସୁନ୍ଦର ଗୋଟିଏ ଅଙ୍ଗରଖା ଜୋସେଫକୁ ଦେଲେ। ତାହାଙ୍କର ଭାଇମାନେ ଜୋସେଫ ପ୍ରତି ଈର୍ଷା କଲେ। ଗୋଟିଏ ରାତ୍ରରେ ଜୋସେଫ ଗୋଟିଏ ସ୍ୱପ୍ନ ଦେଖିଲେ। ସେଥିରେ ସେ ଭାଇମାନଙ୍କୁ କହିଲା, ମୁଁ ଯେଉଁ ସ୍ୱପ୍ନ ଦେଖୁଅଛି ତାହା ଶୁଣ। ଆମ୍ଭେମାନେ ସମସ୍ତେ କ୍ଷେତରେ ଗହମ ବିଡ଼ା ବାନ୍ଧିଥିଲୁ। ତୁମ୍ଭମାନଙ୍କ ବିଡ଼ା ଚାରିଆଡ଼େ ଘେରି ମୋ ବିଡ଼ାକୁ ପ୍ରଣାମ କଲେ। ଏ କଥା ଶୁଣି ଭାଇମାନେ ବହୁତ ରାଗିଗଲେ। ଏହି ସ୍ୱପ୍ନର ଅର୍ଥ ତାହାଙ୍କର ଭାଇମାନେ ତାହାଙ୍କୁ ପ୍ରଣାମ କରିବା ବିଷୟ କି? ସେମାନେ ଜୋସେଫକୁ ଘୃଣା କରି ତାହାକୁ ବିନାଶ କରିବାକୁ ସୁଯୋଗ ଖୋଜୁଥିଲେ।